ପ୍ରତ୍ୟେକ ଖ୍ରୀଷ୍ଟିଆନ ନିଜ ଜୀବନରେ ଗୋଟିଏ ଯୁଦ୍ଧର ସମ୍ମୁଖୀନ ହୁଏ। ଏହା କୌଣସି ଲୋକ ବିରୁଦ୍ଧରେ ନୁହେଁ, ଏହା ଶୈତାନ ଏବଂ ତାର କାର୍ଯ୍ୟ ବିରୁଦ୍ଧରେ। ଶୈତାନ ଚାହେଁ ନାହିଁ ଯେ କେହି ଯୀଶୁଙ୍କ ପଛେ ପଛେ ଚାଲୁ ଏବଂ ଈଶ୍ୱରଙ୍କର ସନ୍ତାନ ହେଉ। ମଝିରେ ଯେଉଁ ଲୋକର ଚିତ୍ର ଦେଖୁଛ, ଖ୍ରୀଷ୍ଟିଆନର ଜୀବନ ଠିକ୍ ତାପରି, ଗୋଟିଏ ପାଖରେ ଯୀଶୁ ଓ ଅନ୍ୟ ପାଖରେ ଶୈତାନ। ବେଳେବେଳେ ଶୈତାନର କଥା ତାକୁ ବହୁତ ଭଲ ଲାଗେ। ସମୟ ସମୟ ଶୈତାନ ଖ୍ରୀଷ୍ଟିଆନକୁ ଭୁଲେଇ ଜୋର କରି ତା ବାଟକୁ ଟାଣି ନିଏ। ଖ୍ରୀଷ୍ଟିଆନ ତାର ବାଧ୍ୟ ହୋଇ ମନ୍ଦ କାମ ସମୟ ସମୟ କରିପକାଏ। ତେବେ ଈଶ୍ୱରଙ୍କର ସନ୍ତାନ ହେବା ପରେ ଖ୍ରୀଷ୍ଟିଆନ ଯଦି ଭୁଲ କରେ, ଈଶ୍ୱର କ'ଣ ତାକୁ ଶାସ୍ତି ଦିଅନ୍ତି ନା ତଡ଼ି ଦିଅନ୍ତି? ନା, ଖ୍ରୀଷ୍ଟିଆନ ପଡ଼ିଗଲେ ମଧ୍ୟ ଈଶ୍ୱରଙ୍କ ନିକଟକୁ ଫେରିଯିବାର ତାର ଗୋଟିଏ ଉପାୟ ଅଛି।